ଓମ୍ ଶାନ୍ତି। ଆଜିର ସାକାର ମହାବାକ୍ୟ 19/12/2025। ମଧୁର ସନ୍ତାନଗଣ, ଏବେ ଘରକୁ ଯିବାକୁ ହେବ, ସେଥିପାଇଁ ଦେହି ଅଭିମାନୀ ହୁଅ, ଏକମାତ୍ର ବାବାଙ୍କୁ ହିଁ ମନେ ପକାଅ, ତେବେ ଅନ୍ତିମ ସ୍ମୃତି ଅନୁସାରେ ଗତି ମୁକ୍ତି ହୋଇଯିବ। ପ୍ରଶ୍ନ, ବିଚିତ୍ର ବାବା ତୁମମାନଙ୍କୁ କେଉଁ କଥା ଆଶ୍ଚର୍ଯ୍ୟଜନକ ରହସ୍ୟ ଶୁଣାଉଛନ୍ତି? ଉତ୍ତର, ବାବା କହୁଛନ୍ତି, ପିଲାମାନେ, ଏହି ଅନାଦି ଅବିନାଶୀ ଡ୍ରାମା ତିଆରି ହୋଇଛି, ଏଥିରେ ପ୍ରତ୍ୟେକଙ୍କର ଅଭିନୟ ନିର୍ଦ୍ଧାର୍ଯ୍ୟ ହୋଇ ରହିଛି, ଏଥିରେ ଯାହା ସବୁ ହେଉଛି ତାହା କିଛି ବି ନୂଆ ନୁହେଁ। ବାବା କହୁଛନ୍ତି, ପିଲାମାନେ, ଏଥିରେ ମୋର ବି କିଛି ବଡ଼ ପଣିଆ ନାହିଁ, ମୁଁ ମଧ୍ୟ ଡ୍ରାମାର ବନ୍ଧନରେ ବନ୍ଧା ହୋଇଛି। ଏହିଭଳି ଆଶ୍ଚର୍ଯ୍ୟଜନକ ରହସ୍ୟ ଶୁଣାଇ ବାବା ଯେପରି ନିଜର ଅଭିନୟକୁ ମଧ୍ୟ ମହତ୍ତ୍ୱ ଦେଉ ନାହାନ୍ତି। ଗୀତ ଆଖିର ଓ ଦିନ ଆୟା ଆଜ। ଓମ୍ ଶାନ୍ତି। ମଧୁର ସନ୍ତାନମାନେ ଏହି ଗୀତ ଗାଉଛନ୍ତି। ପିଲାମାନେ ଜାଣିଛନ୍ତି ଯେ ପ୍ରତି କଳ୍ପ ପରେ ବାବା ପୁଣି ଥରେ ଆମକୁ ଧନବାନ, ସ୍ୱାସ୍ଥ୍ୟବାନ, ସପତିବାନ କରି ପବିତ୍ରତା, ସୁଖ ଶାନ୍ତିର ସମ୍ପତ୍ତି ଦେବାକୁ ଆସିଛନ୍ତି। ବ୍ରାହ୍ମଣମାନେ ଆଶୀର୍ବାଦ ଦେଇଥାନ୍ତି ନା, ଆୟୁଷ୍ମାନ ହୁଅ, ଧନବାନ ହୁଅ, ପୁତ୍ରବାନ ହୁଅ, ତୁମମାନଙ୍କୁ ତ ସମ୍ପତ୍ତି ମିଳିଛି, ଆଶୀର୍ବାଦର କୌଣସି କଥା ନାହିଁ। ଏଠାରେ ପିଲାମାନେ ପାଠ ପଢୁଛନ୍ତି ଏବଂ ପିଲାମାନେ ଜାଣିଛନ୍ତି 5000 ବର୍ଷ ପୂର୍ବରୁ ମଧ୍ୟ ବାବା ଆସି ଆମକୁ ମନୁଷ୍ୟରୁ ଦେବତା, ନରରୁ ନାରାୟଣ ହେବାର ଶିକ୍ଷା ଦେଇଥିଲେ। ଯେଉଁ ସନ୍ତାନମାନେ ଏହି ପାଠ ପଢୁଛନ୍ତି ସେମାନେ ଜାଣିଛନ୍ତି ଯେ ଆମେ କଣ ପଢୁଛୁ, ପଢ଼ାଉଥିବା ଶିକ୍ଷକ କିଏ, କିନ୍ତୁ ପିଲାମାନଙ୍କ ଭିତରେ ମଧ୍ୟ ଏହି କଥାକୁ ପୁରୁଷାର୍ଥର କ୍ରମ ଅନୁସାରେ ଜାଣୁଛନ୍ତି। ଏକଥା ତ ନିଶ୍ଚିନ୍ତ କହିବେ ଯେ ଆମେ ଜାଣୁଛୁ, ବର୍ତ୍ତମାନ ରାଜଧାନୀ ସ୍ଥାପନା ହଉଛି ଅଥବା ଦୈବୀ ସାମ୍ରାଜ୍ୟ ସ୍ଥାପନା ହଉଛି, ଆଦି ସନାତନ ଦେବୀ ଦେବତା ଧର୍ମର ସ୍ଥାପନା ହଉଛି। ତ ଆମେ ପ୍ରଥମେ ଶୂଦ୍ର ଥିଲୁ, ପୁଣି ବ୍ରାହ୍ମଣ ହେଲୁ, ପୁଣି ଦେବତା ହେବୁ। ଏହି କଥାକୁ ଦୁନିଆରେ କେହି ବି ଜାଣିନାହାନ୍ତି ଯେ ଏବେ ଆମେ ଶୂଦ୍ର ବର୍ଣ୍ଣର ଅଟୁ। ଏବେ ତୁମେମାନେ ପିଲାମାନେ ଜାଣିଛ ଯେ ଏହା ହଉଛି ସତ୍ୟ କଥା। ବାବା ସତ୍ୟ କଥା ଶୁଣାଇ ସତ୍ୟ ଖଣ୍ଡର ସ୍ଥାପନା କରୁଛନ୍ତି। ସତ୍ୟ ଯୁଗରେ ମିଛ, ପାପ ଆଦି କିଛି ବି ରହିବ ନାହିଁ। କଳିଯୁଗରେ ହିଁ ଅଜାମିଳ ସଦୃଶ ପାପୀ ଆତ୍ମାମାନେ ଅଛନ୍ତି। ବର୍ତ୍ତମାନ ସମୟ ବିଲକୁଲ ରୌରବ ନର୍କ ଅଟେ, ଦିନକୁ ଦିନ ରୌରବ ନର୍କ ଦେଖାଯିବ। ମନୁଷ୍ୟ ଏହି କର୍ମ ସବୁ କରିବେ ଯାହାଦ୍ୱାରା କି ଜଣାପଡ଼ିବ ଯେ ଦୁନିଆରେ ବିଲକୁଲ ତମ ପ୍ରଧାନ ହୋଇଯାଇଛି, ଏଥିରେ କାମୁହା ଶତ୍ରୁ ଅଟେ। ସେଥିପାଇଁ କେହି ମୁସ୍କିଲେ ପବିତ୍ର ଶୁଦ୍ଧ ରହିପାରୁଛନ୍ତି। ଆଗରୁ ଫକୀର ମାନେ କହୁଥିଲେ, ଏପରି କଳିଯୁଗ ଆସିବ ଯେଉଁଠି 12-13 ବର୍ଷର କୁମାରୀମାନେ ସନ୍ତାନ ଜନ୍ମ କରିବେ। ତ ବର୍ତ୍ତମାନ ସେ ସମୟ ଆସିଛି, କୁମାର କୁମାରୀ ଆଦି ସମସ୍ତେ ବିକାରୀ ହୋଇଯାଇଛନ୍ତି। ବାବା କହୁଛନ୍ତି, ମୁଁ ସେତେବେଳେ ଆସୁଛି ଯେତେବେଳେ ଦୁନିଆ ବିଲକୁଲ ତମ ପ୍ରଧାନ ହୋଇଯାଇଛି। ମୋର ମଧ୍ୟ ଡ୍ରାମାରେ ପାର୍ଟ ଅଛି, ପୁଣି ମଧ୍ୟ ଡ୍ରାମା ବନ୍ଧନରେ ବନ୍ଧା ହୋଇଛି। ତୁମେ ସନ୍ତାନମାନଙ୍କ ପାଇଁ ଏହା କୌଣସି ନୂଆ କଥା ନୁହେଁ। ବାବା ଏପରି ବୁଝାଉଛନ୍ତି, ତୁମେମାନେ ଚକ୍ର ଲଗାଇଲ, ଏବେ ନାଟକ ପୁରା ହେବାକୁ ଯାଉଛି। ବର୍ତ୍ତମାନ ବାବାଙ୍କୁ ସ୍ମରଣ କଲେ ତୁମେମାନେ ସତପ୍ରଧାନ ହୋଇ ସତପ୍ରଧାନ ଦୁନିଆର ମାଲିକ ହୋଇଯିବ। କେତେ ସାଧାରଣ ଭାବରେ ବୁଝାଉଛନ୍ତି, ବାବା ନିଜର ଅଭିନୟକୁ ଏତେ ମହତ୍ତ୍ୱ ଦେଉନାହାନ୍ତି। କହୁଛନ୍ତି, ଡ୍ରାମାରେ ମୋର ଏହିଭଳି ପାର୍ଟ ରହିଛି, ଏହା କୌଣସି ନୂଆ କଥା ନୁହେଁ। ପ୍ରତ୍ୟେକ 5000 ବର୍ଷ ପରେ ମୋତେ ଆସିବାକୁ ପଡୁଛି, ମୁଁ ମଧ୍ୟ ଡ୍ରାମାରେ ବନ୍ଧାୟମାନ। ମୁଁ ମୋ ପିଲାମାନଙ୍କୁ ଆସି ବହୁତ ସହଜ ସ୍ମୃତିର ଯାତ୍ରା ଶିଖାଉଛି, ଅନ୍ତିମ ମତି ଅନୁସାରେ ଗତି ହୋଇଥାଏ। ଏକଥା ବର୍ତ୍ତମାନ ସମୟ ପାଇଁ କୁହାଯାଉଛି, ଏହା ଶେଷ ସମୟ ଅଟେ ନା, ସେଥିପାଇଁ ବାବା ଉପାୟ ବତାଉଛନ୍ତି, ମୋତେ ମନେ ପକାଇଲେ ତୁମେମାନେ ସତପ୍ରଧାନ ହୋଇଯିବ। ପିଲାମାନେ ମଧ୍ୟ ଜାଣୁଛନ୍ତି ଆମେ ନୂଆ ଦୁନିଆର ମାଲିକ ହବୁ। ବାବା ସବୁବେଳେ କହୁଛନ୍ତି ଏହା କିଛି ନୂଆ କଥା ନୁହେଁ। ଏହା ଉପରେ ଏହି ଜିନ୍ର କାହାଣୀ ଶୁଣାଇଥାନ୍ତି ଯେ କହିଲା, ମୋତେ କାମ ଦିଅ, ନଚେତ ମୁଁ ସମସ୍ତଙ୍କୁ ଖାଇଯିବି। ତେଣୁ ତାଙ୍କୁ ଅନବରତ ସିଡ଼ିରେ ଓହ୍ଲାଇବା ଏବଂ ଚଢ଼ିବାକୁ କୁହାଗଲା। ବାବା ମଧ୍ୟ କହୁଛନ୍ତି, ଏହା ଚଢ଼ିବା ଏବଂ ଓହ୍ଲାଇବାର ଖେଳ ଅଟେ, ପତିତରୁ ପାବନ, ପାବନରୁ ପତିତ ହେବାକୁ ପଡିବ, ଏହା କୌଣସି କଷ୍ଟସାଧ୍ୟ କଥା ନୁହେଁ, ବହୁତ ସହଜ, କିନ୍ତୁ ଏଠାରେ କୌଣସି ପ୍ରକାରର ଯୁଦ୍ଧ ହଉଛି। ଏକଥା ନ ବୁଝିବା କାରଣ ଶାସ୍ତ୍ରରେ ଲଢେଇର କଥା ଲେଖି ଦେଇଛନ୍ତି। ବାସ୍ତରେ ମାୟା ରାବଣ ଉପରେ ବିଜୟ ପ୍ରାପ୍ତ କରିବା ତ ବହୁତ ବଡ ଲଢେଇ ଅଟେ। ପିଲାମାନେ ଦେଖୁଛନ୍ତି ଆମେ ଘଡି ଘଡି ବାବାଙ୍କୁ ମନେ ପକାଉଛୁ, ତଥାପି ଯୋଗ ଖଣ୍ଡିତ ହୋଇଯାଉଛି। ମାୟା ଆତ୍ମାରୂପୀ ଦୀପକୁ ଲିଭାଇ ଦେଉଛି। ଏହା ଉପରେ ଗୋଲପକା ବାଳି କାହାଣୀ ମଧ୍ୟ ରହିଛି। ପିଲାମାନେ ମାୟା ଉପରେ ବିଜୟ ପ୍ରାପ୍ତ କରିଛନ୍ତି। ଏମିତି ବହୁତ ସନ୍ତାନ ଅଛନ୍ତି ଯେଉଁମାନେ ଏହି ମାର୍ଗରେ ବହୁତ ଭଲ ଭାବରେ ଚାଲୁଛନ୍ତି, ପୁଣି ମାୟା ଆସି ଦୀପ ଲିଭାଇ ଦଉଛି। ପିଲାମାନେ ମଧ୍ୟ କହୁଛନ୍ତି, ବାବା ମାୟାର ତୋଫାନ ତ ବହୁତ ଆସୁଛି। ଅନେକ ପ୍ରକାର ତୋଫାନ ମଧ୍ୟ ପିଲାମାନଙ୍କ ପାଖକୁ ଆସୁଛି। କେବେ କେବେ ଏପରି ଜୋରେ ତୋଫାନ ଆସୁଛି ଯେ 8-10 ବର୍ଷର ପୁରୁଣା ଭଲ ଭଲ ଗଛ ଗୁଡିକୁ ମଧ୍ୟ ଭାଙ୍ଗି ପଡୁଛି। ପିଲାମାନେ ଜାଣିଛନ୍ତି, ବର୍ଣ୍ଣନା ମଧ୍ୟ କରୁଛନ୍ତି, ବହୁତ ଭଲ ଭଲ ସନ୍ତାନ ଯିଏକି ମାଳର ଦାନା ଥିଲେ ସେମାନେ ମଧ୍ୟ ଆଜି ନାହାନ୍ତି। ଏହା ମଧ୍ୟ ଉଦାହରଣ, ଗଜକୁ କୁମ୍ଭୀର ଖାଇଥିଲା, ଏହା ହଉଛି ମାୟାର ତୋଫାନ। ବାବା କହୁଛନ୍ତି, 5 ବିକାର ଠାରୁ ସତର୍କ ରୁହ, ଯଦି ଯୋଗଯୁକ୍ତ ହୋଇ ରହିବ ତେବେ ମଜବୁତ ହୋଇଯିବ, ତେଣୁ ଦେଇଏ ମାନିବ। ଏହି ଶିକ୍ଷା ବାବାଙ୍କ ଠାରୁ ଥରେ ମାତ୍ର ମିଳୁଛି। ଏଭଳି କଥା ଆଉ କେବେ କେହି କହିବେ ନାହିଁ ଯେ ତୁମେମାନେ ଆତ୍ମଅଭିମାନୀ ହୁଅ। ସତ୍ୟ ଯୁଗରେ ମଧ୍ୟ ଏପରି କହିବେ ନାହିଁ, ନାମ ରୂପ ଦେଶ କାଳ ସହ ତ ସବୁ ମନେ ରହେ। ଏହି ସମୟରେ ମୁଁ ତୁମମାନଙ୍କୁ ବୁଝାଉଛି, ଏବେ ଘରକୁ ଫେରିଯିବାକୁ ହେବ। ତୁମେମାନେ ପ୍ରଥମ ସତପ୍ରଧାନ ଥିଲ, ପୁଣି ସତ ରଜ ତମ ଅବସ୍ଥାରେ ଆସି ତୁମେମାନେ ପୁରା 84 ଜନ୍ମ ନଉଛ। ଏଥିରେ ମଧ୍ୟ ନମ୍ବର 1 ହଉଛନ୍ତି ବ୍ରହ୍ମା, ଅନ୍ୟମାନଙ୍କର 83 ଜନ୍ମ ହୋଇପାରେ, ଏହାଙ୍କ ପାଇଁ ପୁରା 84 ଜନ୍ମ ଅଟେ। ଇଏ ପ୍ରଥମ ଶ୍ରୀନାରାୟଣ ଥିଲେ, ଏହାଙ୍କ ପାଇଁ କହୁଛି, ଅର୍ଥାତ ବହୁ ଜନ୍ମର ଶେଷରେ ଜ୍ଞାନକୁ ଧାରଣ କରି ପୁଣି ସେ ନାରାୟଣ ହଉଛନ୍ତି। କଳ୍ପବୃକ୍ଷରେ ମଧ୍ୟ ଦେଖାଯାଉଛି ଯେ ଏଠାରେ ସତ୍ୟ ଯୁଗରେ ଶ୍ରୀ ନାରାୟଣ ଏବଂ ଶେଷରେ ବ୍ରହ୍ମା ରୂପରେ ଛିଡ଼ା ହୋଇଛନ୍ତି, ତଳେ ରାଜଯୁଗ ଶିଖୁଛନ୍ତି। ପ୍ରଜାପିତାକୁ କେବେ ବି ପରମପିତା ପରମାତ୍ମା କୁହାଯିବ ନାହିଁ, ପରମପିତା କେବଳ ଜଣକୁ କୁହାଯିବ, ଏହାଙ୍କୁ ପ୍ରଜାପିତା କୁହାଯାଉଛି। ଏ ଦେହଧାରୀ ସିଏ ହେଲେ ବିଧେଇ ବିଚିତ୍ର, ଲୌକିକ ବାପାଙ୍କୁ ପିତା କୁହାଯାଉଛି, ଏହାକୁ ପ୍ରଜାପିତା କୁହାଯିବ। ସେ ପରମପିତା ତୋ ପରମଧାମରେ ରହନ୍ତି, କିନ୍ତୁ ପ୍ରଜାପିତା ବ୍ରହ୍ମା ପରମଧାମରେ ଅଛନ୍ତି ବୋଲି କୁହାଯିବ ନାହିଁ, ସେ ତ ଏଇ ସାକାର ଦୁନିଆର ହୋଇଗଲେ। ସେ ସୂକ୍ଷ୍ମ ଲୋକରେ ମଧ୍ୟ ନାହାନ୍ତି, ପ୍ରଜା ତ ସୂକ୍ଷ୍ମ ଲୋକରେ ଅଛନ୍ତି। ପ୍ରଜାପିତାକୁ ଭଗବାନ କୁହାଯିବ ନାହିଁ, ଭଗବାନଙ୍କର କୌଣସି ଶାରୀରିକ ନାମ ନାହିଁ, ମନୁଷ୍ୟ ଶରୀର ନାମ ରଖାଯାଇଥାଏ। ପରମାତ୍ମା ଏସବୁରୁ ଭିନ୍ନ ଅଟନ୍ତି। ଆତ୍ମାମାନେ ଯେତେବେଳେ ଶାନ୍ତିଧାମରେ ରହୁଛନ୍ତି ସେତେବେଳେ ସେମାନେ ସ୍ଥୂଳ ନାମ ରୂପରୁ ଅଲଗା ଥାନ୍ତି, କିନ୍ତୁ ଆତ୍ମା ଅଟନ୍ତି ନା। ସାଧୁ ସନ୍ଥ ଆଦି କେବଳ ଘରଦ୍ୱାର ଛାଡ଼ିଥାନ୍ତି, ବାକି ଦୁନିଆର ବିକାର ଅନୁଭବିତ ଅଟନ୍ତି ନା, କିନ୍ତୁ ଛୋଟ ପିଲା ସେ ସମ୍ବନ୍ଧରେ କିଛି ହେଲେ ଜାଣି ନଥାଏ, ସେଥିପାଇଁ ସେମାନଙ୍କୁ ମହାତ୍ମା କୁହାଯାଏ। ତାଙ୍କୁ 5 ବିକାର କଣ ଜଣା ନଥାଏ, ସେଥିପାଇଁ ଛୋଟ ପିଲାଙ୍କୁ ପବିତ୍ର କୁହାଯାଇଥାଏ। ବର୍ତ୍ତମାନ ସମୟରେ ତ କେହି ପବିତ୍ର ଆତ୍ମା ହୋଇପାରିବେ ନାହିଁ, ଛୋଟରୁ ବଡ଼ ହେବେ ତେବେ ପତିତ ତ କୁହାଯିବ ନା। ବାବା ବୁଝାଉଛନ୍ତି, ସମସ୍ତଙ୍କର ଅଲଗା ଅଲଗା ପାର୍ଟ ଏହି ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ହୋଇ ରହିଛି। ଏହି ଚକ୍ରରେ କେତେ ଶରୀର ଧାରଣ କରିଛନ୍ତି, କେତେ କର୍ମ କରିଛନ୍ତି, ଯାହାର ପୁଣି ପୁନରାବୃତ୍ତି ହେବ। ପ୍ରଥମେ ଆତ୍ମାକୁ ଚିହ୍ନିବାକୁ ହେବ। ଏତେ ଛୋଟ ଆତ୍ମାରେ 84 ଜନ୍ମର ଅବିନାଶୀ ପାର୍ଟ ଅଭିନୟ ଭରି ହୋଇ ରହିଛି। ଏହା ହିଁ ହଉଛି ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା। ଆତ୍ମା ମଧ୍ୟ ଅବିନାଶୀ, ଡ୍ରାମା ମଧ୍ୟ ଅବିନାଶୀ, ଏବଂ ଏହା ପୂର୍ବ ପ୍ରସ୍ତୁତ ଅଟେ। ଏପରି କୁହାଯିବ ନାହିଁ ଯେ କେବେଠାରୁ ଆରମ୍ଭ ହେଲା, ଏହା ପ୍ରକୃତି ବୋଲି କହୁଛନ୍ତି ନା। ଆତ୍ମା କିପରି, ଏହି ଡ୍ରାମା କିପରି ପ୍ରସ୍ତୁତ କରାଯାଇଛି, ଏଥିରେ କେହି କିଛି କହିପାରିବେ ନାହିଁ। ଯେପରି ସମୁଦ୍ର ଅଥବା ଆକାଶର ଶେଷ ସୀମାକୁ କେହି ଜାଣିପାର ନାହାନ୍ତି, ସେହିପରି ଏହା ମଧ୍ୟ ଅବିନାଶୀ ଡ୍ରାମା ଅଟେ। କେତେ ଆଶ୍ଚର୍ଯ୍ୟ ଲାଗୁଛି, ଯେପରି ବାବା ବିଚିତ୍ର ସେହିପରି ଜ୍ଞାନ ମଧ୍ୟ ଅତି ବିଚିତ୍ର। ଏ କଥା କେବେ କେହି କହିପାରିବେ ନାହିଁ, ଏତେ ସବୁ ଅଭିନେତା ନିଜ ନିଜର ଅଭିନୟ କରି ଆସୁଛନ୍ତି, ନାଟକ କେବେ ରଚନା ହେଲା, ଏହି ପ୍ରଶ୍ନ କେହି ଉଠାଇ ପାରିବେ ନାହିଁ। ଅନେକ କହୁଛନ୍ତି, ଭଗବାନଙ୍କର କଣ ଦରକାର ଥିଲା ଯେ ସୁଖ ଦୁଃଖର ଦୁନିଆ ରଚନା କଲେ। ଆରେ ଏହା ତ ଅନାଦି, ଅର୍ଥାତ ପ୍ରଳୟ ଆଦି କିଛି ହୁଏ ନାହିଁ, ଏହା ପୂର୍ବ ପ୍ରସ୍ତୁତ, ଏପରି କୁହାଯାଇପାରିବ ନାହିଁ ଯେ ଏହାକୁ କାହିଁକି ରଚନା କରାଯାଇଛି। ଆତ୍ମାର ଜ୍ଞାନ ମଧ୍ୟ ବାବା ତୁମକୁ ସେତେବେଳେ ଶୁଣାଉଛନ୍ତି ଯେତେବେଳେ ତୁମେ ବୁଦ୍ଧିମାନ ହଉଛ। ଅର୍ଥାତ୍ ବୁଝିବାକୁ ସକ୍ଷମ ହେଉଛ, ତେଣୁ ତୁମେ ଦିନକୁ ଦିନ ଉନ୍ନତି କରି ଚାଲିଛ। ପ୍ରଥମେ ପ୍ରଥମେ ବାବା ବହୁତ କମ୍ କଥା ଶୁଣାଉଥିଲେ, ତଥାପି ଆଶ୍ଚର୍ଯ୍ୟଜନକ ଥିଲା, ସେଥିରେ ଆକର୍ଷଣ ମଧ୍ୟ ଥିଲା ନା, ତାହିଁ ଆକର୍ଷିତ କରିଲା। ଭଟ୍ଟିରେ ମଧ୍ୟ ଆକର୍ଷଣ ଥିଲା। ଶାସ୍ତ୍ର ଦେଖାଇଛି କୃଷ୍ଣଙ୍କୁ କଂସ ପୁରୀରୁ ବାହାର କରି ନେଇଗଲେ। ଏବେ ତୁମେ ଜାଣିଛ କଂସ ଆଦି କେହି ତ ସେଠାରେ ରହିବେ ନାହିଁ। ଗୀତା, ଭାଗବତ, ମହାଭାରତ ଏସବୁର ପରସ୍ପର ସହିତ ସମ୍ବନ୍ଧ ରଖୁଛନ୍ତି। ବାସ୍ତବରେ ଏଭଳି କିଛି ବି ନାହିଁ, ଭାବୁଛନ୍ତି ଇଏ ଦଶହରା ଇତ୍ୟାଦି ତ ପରମ୍ପରାରୁ ଚାଲି ଆସିଛି। ରାବଣ କଣ ଜିନିଷ ଏକଥା କେହି ବି ଜାଣିନାହାନ୍ତି। ଯେଉଁମାନେ ବି ଦେବୀ ଦେବତାମାନେ ଥିଲେ ସେମାନେ ତଳକୁ ଖସି ଖସି ପତିତ ହୋଇଯାଇଛନ୍ତି। ଅଧିକ ରଡ଼ି ମଧ୍ୟ ସେଇମାନେ କରୁଛନ୍ତି ଯିଏ ଅଧିକ ପତିତ ହୋଇଛନ୍ତି, ସେଥିପାଇଁ ହିଁ ଡାକୁଛନ୍ତି ହେ ପତିତ ପାବନ ଆସ। ଏସବୁ କଥା ବାବା ବସି ବୁଝାଉଛନ୍ତି। ସୃଷ୍ଟି ଚକ୍ର ଆଦି ମଧ୍ୟ ଅନ୍ତକୁ ଆଉ କେହି ଜାଣିନାହାନ୍ତି, ଏହାକୁ ତୁମେମାନେ ହିଁ ଜାଣିଛ, ତେଣୁ ଚକ୍ରବର୍ତ୍ତୀ ରାଜା ହୋଇଯାଉଛ। ତ୍ରିମୂର୍ତ୍ତି ଚିତ୍ରରେ ଲେଖା ଯାଇଛି ଏହା ତୁମର ଈଶ୍ୱରୀୟ ଜନ୍ମସିଦ୍ଧ ଅଧିକାର। ବ୍ରହ୍ମା ଦ୍ଵାରା ସ୍ଥାପନା, ଶଙ୍କର ଦ୍ଵାରା ବିନାଶ, ବିଷ୍ଣୁ ଦ୍ଵାରା ପାଳନା, ବିନାଶ ମଧ୍ୟ ନିଶ୍ଚିନ୍ତ ହେବ। ନୂଆ ଦୁନିଆରେ ବହୁତ କମ୍ ସଂଖ୍ୟକ ଲୋକ ରହିବେ। ଏବେ ତ ଅନେକ ଧର୍ମ ଅଛି, ଏକମାତ୍ର ଆଦି ସନାତନ ଦେବୀ ଦେବତା ଧର୍ମ ହିଁ ନାହିଁ, ପୁଣି ନିଶ୍ଚିନ୍ତ ଭାବରେ ସେ ଗୋଟିଏ ଧର୍ମ ହିଁ ରହିବା ଦରକାର। ମହାଭାରତର ତ ଗୀତା ସହିତ ସମ୍ବନ୍ଧ ରହିଛି, ଏହି ଚକ୍ର ଘୁରି ଚାଲିଛି, ଗୋଟିଏ ସେକେଣ୍ଡ ମଧ୍ୟ ବନ୍ଦ ହୋଇପାରିବ ନାହିଁ, ଏହା କୌଣସି ନୂଆ କଥା ନୁହେଁ। ବହୁତ ଥର ରାଜୁତ କରିଛ, ଯାହାଙ୍କର ପଟେ ଭରି ହୋଇ ରହିଥାଏ, ଅର୍ଥାତ୍ ଯୋଉମାନେ ଭଲ ଭାବରେ ବୁଝି ଯାଆନ୍ତି ସେମାନେ ଗମ୍ଭୀର ରହିଥାନ୍ତି। ତୁମେମାନେ ବୁଝିପାରୁଛ ଯେ ଆମେମାନେ କେତେ ଥର ରାଜ୍ୟତ ନେଇଛୁ, ଏହା କାଲିର କଥା। କାଲି ହିଁ ଦେବୀ ଦେବତା ଥିଲୁ, ପୁଣି ଚକ୍ର ଲଗାଇ ଆଜି ଆମେ ପତିତ ହୋଇଛୁ, ପୁଣି ଯୋଗ ବଳ ଦ୍ଵାରା ବିଶ୍ୱର ବାସା ନଉଛୁ। ବାବା କହୁଛନ୍ତି କଳ୍ପ କଳ୍ପ ତୁମେ ହିଁ ବାସାଇ ନଉଛ, ଏଥିରେ ଟିକିଏ ହେଲେ ଫରକ ପଡିବ ନାହିଁ। ରାଜ୍ୟତରେ କିଏ କମ୍ ପଦ ପାଇପାରିବେ, କିଏ ଉଚ୍ଚ ପଦ ନେବେ, ଏହା ପୁରୁଷାର୍ଥ ଉପରେ ହିଁ ନିର୍ଭର କରୁଛି। ତୁମେ ଜାଣିଛ ଯେ ପ୍ରଥମ ଆମେ ମାଙ୍କଡଙ୍କ ଠାରୁ ମଧ୍ୟ ଅଧିକ ଖରାପ ଥିଲୁ, ଏବେ ବାବା ଆମକୁ ମନ୍ଦିର ଯୋଗ୍ୟ କରୁଛନ୍ତି। ଉତ୍ତମ ସନ୍ତାନ ମାନେ ହିଁ ହୃଦୟଙ୍ଗମ କରୁଛନ୍ତି ଯେ ପ୍ରକୃତରେ ଆମେ ତ କିଛି କାମରେ ହିଁ ନଥିଲୁ, ଏବେ ଆମେ ମୂଲ୍ୟବାନ ହେବାକୁ ଯାଉଛୁ। କଳ୍ପ କଳ୍ପ ବାବା ଆମକୁ ମୂଲ୍ୟହୀନରୁ ମୂଲ୍ୟବାନ କରୁଛନ୍ତି। ଯେଉଁମାନେ କଳ୍ପ ପୂର୍ବରୁ ଏସବୁ କଥାକୁ ବୁଝିଥିଲେ ସେଇମାନେ ଭଲ ଭାବରେ ବୁଝିପାରିବେ। ତୁମେମାନେ ମଧ୍ୟ ଯେଉଁ ପ୍ରଦର୍ଶନୀ ଆଦି କରୁଛ ତାହା କିଛି ନୂଆ ନୁହେଁ, ଏସବୁ ଦ୍ଵାରା ହିଁ ତୁମେ ଅମରପୁରୀ ସ୍ଥାପନା କରୁଛ। ଭକ୍ତି ମାର୍ଗ ଦେବୀ ଦେବତା ମାନଙ୍କର କେତେ ମନ୍ଦିର ରହିଛି, ଏସବୁ ପୂଜାରୀ ପରିଣୀୟର ସାମଗ୍ରୀ ଅଟେ, କିନ୍ତୁ ପୂଜ୍ୟ ହେବା ପାଇଁ କୌଣସି ସାମଗ୍ରୀ ନାହିଁ। ବାବା କହୁଛନ୍ତି ଦିନକୁ ଦିନ ତୁମକୁ ଗୁହ୍ୟ ଗୁଢ଼ ତତ୍ତ୍ୱ ବୁଝାଉଛି, ଆଗରୁ ଢେର ତତ୍ତ୍ୱ ସବୁ ତୁମ ପାଖରେ ଲିପିବଦ୍ଧ ହୋଇ ରହିଛି, ତାଙ୍କୁ ଏବେ କଣ କରିବ, ତ ଏମିତି ପଡି ରହୁଛି। ବର୍ତ୍ତମାନ ତ ବାପଦାଦା ନୂଆ ନୂଆ ତତ୍ତ୍ୱ ବୁଝାଉଛନ୍ତି, ଆତ୍ମା କେତେ ଛୋଟ ବିନ୍ଦୁ, ସେଥିରେ ସମସ୍ତ ପାଠ ଭରି ହୋଇ ରହିଛି, ଏହି ତତ୍ତ୍ୱ ପୂର୍ବ ଖାତାରେ ନଥିବ, ପୁଣି ପୁରୁଣା ତତ୍ତ୍ୱକୁ ତୁମେ କଣ କରିବ, ଅନ୍ତିମ ସମୟରେ ଫଳାଫଳ ହିଁ କାମରେ ଆସିବ। ବାବା କହୁଛନ୍ତି କଳ୍ପ ପୂର୍ବରୁ ମଧ୍ୟ ତୁମକୁ ଏହିପରି ଶୁଣାଇଥିଲି, ତେବେ ସନ୍ତାନମାନେ କ୍ରମାନୁସାରେ ପାଠ ପଢୁଛନ୍ତି, କୌଣସି କୌଣସି ବିଷୟରେ ତଳ ଉପରେ ମଧ୍ୟ ହେଉଛନ୍ତି, ବେପାରରେ ମଧ୍ୟ ଗ୍ରହଚାରୀ ବସିଥାଏ, ଅର୍ଥାତ୍ ଖରାପ ସମୟ ବି ଆସିଥାଏ, ଏଥିରେ ହାଡ଼ଫେଲ ହେବାର ନାହିଁ, ତେଣୁ ସଜାଗ ହୋଇ ପୁରୁଷାର୍ଥ କରିବାକୁ ପଡିଥାଏ। ମନୁଷ୍ୟ ଦେବାଳିଆ ହେଉଛନ୍ତି, ପୁଣି ଧନ୍ଦା ଆଦି କରି ବହୁତ ଧନବାନ ହେଉଛନ୍ତି, ଏଥିରେ ମଧ୍ୟ କେହି କେହି ବିକାରଗ୍ରସ୍ତ ହୋଇଯାଉଛନ୍ତି, ପୁଣି ବାବା କହୁଛନ୍ତି ଭଲ ଭାବରେ ପୁରୁଷାର୍ଥ କରି ଉଚ୍ଚ ପଦ ପାଅ, ତ ପୁଣି ଥରେ ଉପରକୁ ଉଠିବା ଆରମ୍ଭ କରିବା ଉଚିତ। ବାବା କହୁଛନ୍ତି ତଳକୁ ଖସି ଯାଉଛ, ପୁଣି ଉପରକୁ ଚଢିବାକୁ ଚେଷ୍ଟା କର। ଏପରି ବହୁତ ଅଛନ୍ତି ଯେଉଁମାନେ କି ତଳକୁ ଖସିଗଲେ ମଧ୍ୟ ପୁଣି ଚଢିବାକୁ ଚେଷ୍ଟା କରୁଛନ୍ତି, ତ ବାବା କଣ ମନା କରିବେ। ବାବା ଜାଣିଛନ୍ତି ଏପରି ମଧ୍ୟ ବହୁତ ଆସିବେ, ବାବା କହିବେ ପୁରୁଷାର୍ଥ କର, ତେବେ କିଛି ନା କିଛି ସହଯୋଗୀ ତ ହୋଇଯିବେ ନା, ବାବା ଡ୍ରାମା ପ୍ଲାନ ଅନୁସାରେ ହିଁ କହିବେ। ବାବା କହିବେ ଆଚ୍ଛା ପିଲାମାନେ ଏବେ ମନ ତୃପ୍ତ ହୋଇଗଲା, ବିକାରେ ବହୁତ ଉବୁଟୁବୁ ହେଲେ ଏହା ପୁନର୍ବାର ପୁରୁଷାର୍ଥ କର। ବେହଦର ବାବା ତ ଏପରି କହିବେ ନା, ବାବାଙ୍କ ସହିତ ମିଶିବା ପାଇଁ କେତେ ଆସୁଛନ୍ତି। ବାବା କହୁଛନ୍ତି ବେହଦର ବାବାଙ୍କ କଥା ମାନିବ ନାହିଁ, ପବିତ୍ର ହେବ ନାହିଁ। ବାବା ନିଜକୁ ଆତ୍ମା ଭାବି ଆତ୍ମାକୁ କହୁଛନ୍ତି, ତେଣୁ ତୀର ନିଶ୍ଚିନ୍ତ ଲାଗିବ। ଧରିନିୟ ସ୍ତ୍ରୀକୁ ତୀର ଲାଗିଗଲା, ଅର୍ଥାତ୍ ଜ୍ଞାନକୁ ହୃଦୟଙ୍ଗମ କରିନେଲା। ତେବେ କହିବେ ମୁଁ ପ୍ରତିଜ୍ଞା କରୁଛି, ପୁରୁଷମାନଙ୍କୁ ଏପରି ତୀର ଲାଗୁନାହିଁ। ପୁଣି ଆଗକୁ ଗଲେ ସ୍ତ୍ରୀମାନେ ମଧ୍ୟ ତାଙ୍କୁ ଉପରକୁ ଉଠାଇବାକୁ ଚେଷ୍ଟା କରିବେ। ଏପରି ମଧ୍ୟ ବହୁତ ଆସୁଛନ୍ତି ଯାହାକୁ ନିଜର ସ୍ତ୍ରୀ ଜ୍ଞାନରେ ନେଇ ଆସୁଛନ୍ତି, ତେଣୁ କହୁଛନ୍ତି ସ୍ତ୍ରୀ ମୋର ଗୁରୁ। ବ୍ରାହ୍ମଣମାନେ ହାତମୁଠି ପକାଇବା ସମୟରେ କହିଥାନ୍ତି ଇଏ ତୁମର ଗୁରୁ ଈଶ୍ୱର ଅଟନ୍ତି। ଏଠାରେ ବାବା କହୁଛନ୍ତି ତୁମର ଏକମାତ୍ର ବାବା ହିଁ ସବୁକିଛି ଅଟନ୍ତି। ମୋର ତ ଏକମାତ୍ର ବାବା, ଦ୍ୱିତୀୟ କେହି ନାହାନ୍ତି, ସମସ୍ତେ ତାଙ୍କୁ ସ୍ମରଣ କରୁଛନ୍ତି। ସେଇ ଜଣଙ୍କ ସହିତ ହିଁ ଯୋଗ ଲଗାଇବାକୁ ହେବ, ଏହି ଦେହ ମଧ୍ୟ ମୋର ନୁହେଁ। ଆଚ୍ଛା, ଧାରଣା ପାଇଁ ମୁଖ୍ୟ ସାରାଂଶ ଏକ ନମ୍ବର, ଯଦି କୌଣସି ଗ୍ରହର ପ୍ରଭାବ ପଡୁଛି ଅର୍ଥାତ୍ ବିଘ୍ନ ଆସୁଛି, ତେବେ ହତାଶ ହୋଇ ବସିଯିବାର ନାହିଁ। ପୁନର୍ବାର ପୁରୁଷାର୍ଥ କରି ବାବାଙ୍କ ସ୍ମୃତିରେ ଉଚ୍ଚପଦ ପାଇବାକୁ ହେବ। ଦୁଇ ନମ୍ବର, ନିଜର ସ୍ଥିତିକୁ ଯୋଗବଳ ଦ୍ଵାରା ଏପରି ମଜବୁତ କରିବାକୁ ହେବ ଯାହାକି ମାୟାର କୌଣସି ତୋଫାନ ଆକ୍ରମଣ କରିପାରିବ ନାହିଁ। ବିକାର ଗୁଡିକ ଠାରୁ ସର୍ବଦା ନିଜକୁ ଦୂରେଇ ରଖିବାକୁ ହେବ। ବରଦାନ, ସର୍ବଶକ୍ତିର ଲାଇଟ୍ ଦ୍ଵାରା ଆତ୍ମାମାନଙ୍କୁ ରାସ୍ତା ଦେଖାଉଥିବା ଚୈତନ୍ୟ ଲାଇଟ୍ ହାଉସ ଭବ। ଯଦି ସର୍ବଦା ଏହି ସ୍ମୃତିରେ ରହିବ ଯେ ମୋ ଆତ୍ମା ବିଶ୍ୱ କଲ୍ୟାଣ ସେବାର୍ଥେ ପରମଧାମରୁ ଅବତରିତ ହୋଇଛି, ତେବେ ଯାହା ବି ସଂକଳ୍ପ କରିବ, ବାଣୀ ଶୁଣାଇବ, ସେଥିରେ ବିଶ୍ୱର କଲ୍ୟାଣ ଅନ୍ତର୍ନିହିତ ଥିବ। ଏବଂ ଏହି ସ୍ମୃତି ଲାଇଟ୍ ହାଉସ କାର୍ଯ୍ୟ କରିବ ଯେପରି ସ୍ଥୂଳ ଲାଇଟ୍ ହାଉସରୁ ଗୋଟିଏ ରଙ୍ଗର ଲାଇଟ୍ ବାହାରିଥାଏ, ସେହିପରି ତୁମର ଚୈତନ୍ୟ ଲାଇଟ୍ ହାଉସ ଦ୍ଵାରା ସର୍ବଶକ୍ତିରୂପୀ ଲାଇଟ୍ ଆତ୍ମାମାନଙ୍କୁ ପ୍ରତିପାଦରେ ରାସ୍ତା ଦେଖାଇବାର କାର୍ଯ୍ୟ କରିବ। ସ୍ଲୋଗାନ, ସ୍ନେହ ଏବଂ ସହଯୋଗ ସହିତ ଶକ୍ତି ସ୍ୱରୂପ ହୋଇଗଲେ ରାଜଧାନୀରେ ପ୍ରଥମ ନମ୍ବର ମିଳିଯିବ। ଆଚ୍ଛା, ଓମ୍ ଶାନ୍ତି।